ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା ମୁଖ୍ୟ ସମ୍ବାଦ ରାଜ୍ୟର 15ଟି ଲୋକସଭା ଏବଂ 72ଟି ବିଧାନସଭା ଆସନ ଲାଗି ବିଜୁ ଜନତା ଦଳ ପକ୍ଷରୁ ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା ଲୋକସଭା ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆସନ୍ତାକାଲିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ପୁରୀ ଶ୍ରୀମନ୍ଦିରରେ ବର୍ତ୍ତମାନ ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କର ବନକ ଲାଗି ନୀତି ଏବଂ ଶାନ୍ତି ଓ ସଂସ୍କୃତି ବିଷୟରେ ଲୋକମାନଙ୍କୁ ନାଟ୍ୟ ମାଧ୍ୟମରେ ସଚେତନ କରାଇବା ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ନାଟ୍ୟ ଦିବସ ବିଜୁ ଜନତା ଦଳ ପକ୍ଷରୁ ଆଜି 72ଟି ବିଧାନସଭା ଓ 15ଟି ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ପୁରୀ ଲୋକସଭା ଆସନରୁ ଅରୂପ ପଟ୍ଟନାୟକ ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ କଟକରୁ ସନ୍ତୃପ୍ତ ମିଶ୍ର କନ୍ଧମାଳରୁ ଅଚ୍ୟୁତ ସାମନ୍ତ ଯାଜପୁରରୁ ଶର୍ମିଷ୍ଠା ସେଠୀ ଢେଙ୍କାନାଳରୁ ଅବିନାଶ ସାମଲ ଦଳୀୟ ପ୍ରାର୍ଥୀ ହେବେ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଆଜି ପୂର୍ବାହ୍ନରେ 9ଟି ଲୋକସଭା ଆସନ ପାଇଁ ଘୋଷଣା କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ସମ୍ଭଲପୁରରୁ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି ଭୁବନେଶ୍ୱରରୁ ମନ୍ମଥ ରାଉତରାୟ ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ କଳାହାଣ୍ଡିରୁ ଲମ୍ବୋଦର ନିଆଲ ନବରଙ୍ଗପୁରରୁ ପ୍ରଦୀପ କୁମାର ମାଝୀ ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି କୋରାପୁଟରୁ କୌଶଲ୍ୟା ହିକ୍କା ଆସିକାରୁ ରଞ୍ଜିତା ସାହୁ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି ସୂଚନାଯୋଗ୍ୟ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ବିଜୁ ଜନତା ଦଳ ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ ଆଜି ଘୋଷଣା କରିଥିବା ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ବର୍ତ୍ତମାନ ସରକାରରେ ଥିବା କେତେଜଣ ମନ୍ତ୍ରୀ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି ହିଞ୍ଜିଳି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ଷଷ୍ଠ ଥର ଲାଗି ପ୍ରାର୍ଥୀ ହୋଇଛନ୍ତି ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂହଦେଓ ଟିଟିଲାଗଡ଼ରୁ ଟୁକୁନି ସାହୁ ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂହଦେଓ ବଡ଼ମ୍ବାରୁ ଦେବୀପ୍ରସାଦ ମିଶ୍ର କଟକ ସଦରରୁ ଚନ୍ଦ୍ରସାରଥୀ ବେହେରା ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା ପିପିଲିରୁ ରୁଦ୍ର ପ୍ରତାପ ମହାରଥୀ ବିଜେପିରୁ ରୀତା ସାହୁ ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ ଭଦ୍ରକରୁ ପ୍ରଫୁଲ୍ଲ ସାମଲ ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ ଘସିପୁରାରୁ ବଦ୍ରିନାରାୟଣ ପାତ୍ର ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖ ପାଟକୁରାରୁ ଅରବିନ୍ଦ ମହାପାତ୍ର ପ୍ରମୁଖଙ୍କ ନାମ ଦଳ ଘୋଷଣା କରିଛି ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆସନ୍ତାକାଲିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ଭାରତୀୟ ନିର୍ବାଚନ କମିଶନର ଏହି ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଜାରି କରିବେ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 88ଟି ଆସନ ନିମନ୍ତେ ଏପ୍ରିଲ୍ 26 ତାରିଖରେ ଭୋଟ୍ ଗ୍ରହଣ ହେବ ଏହି ପର୍ଯ୍ୟାୟରେ ଆସାମ ବିହାର ଛତିଶଗଡ଼ ଜାମ୍ମୁ କାଶ୍ମୀର କର୍ଣ୍ଣାଟକ କେରଳ ମହାରାଷ୍ଟ୍ର ମଧ୍ୟପ୍ରଦେଶ ରାଜସ୍ଥାନ ତ୍ରିପୁରା ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ବ୍ୟତୀତ ମଣିପୁରର ଗୋଟିଏ ଆସନ ରହିଛି ଅନ୍ୟପକ୍ଷରେ ଆଜି ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା ଏହି ପର୍ଯ୍ୟାୟରେ 17ଟି ରାଜ୍ୟ ଓ 4ଟି କେନ୍ଦ୍ରଶାସିତ ଅଞ୍ଚଳର 102ଟି ଲୋକସଭା ଆସନ ପାଇଁ ଆସନ୍ତା ମାସ 19 ତାରିଖରେ ଭୋଟ୍ ଗ୍ରହଣ କରାଯିବ ଚଳିତ ସାଧାରଣ ନିର୍ବାଚନରେ ସୁବିଧା ଆପ୍ର ବ୍ୟବହାର ନିମନ୍ତେ ପ୍ରଶାସନିକ ସ୍ତରରେ ପ୍ରାର୍ଥୀ ଏବଂ ଦଳୀୟ ପ୍ରତିନିଧିମାନଙ୍କୁ ଅବଗତ କରାଯାଉଛି ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଆଜି ଏହି ସଂକ୍ରାନ୍ତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ନୋଡାଲ ଅଧିକାରୀମାନଙ୍କୁ ଏହି ଆପ୍ ବ୍ୟବହାର ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଇଛି ନାମାଙ୍କନ ପତ୍ର ସତ୍ୟପାଠ ର୍ୟାଲି ଏବଂ ସଭାସମିତି ପାଇଁ ଏହି ଆପ୍ ମାଧ୍ୟମରେ ରାଜନୈତିକ ପ୍ରତିନିଧିମାନେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ଆବେଦନ କରିବାର 48 ଘଣ୍ଟା ମଧ୍ୟରେ ଆବେଦନକାରୀ ପ୍ରାର୍ଥୀମାନେ ପ୍ରମାଣପତ୍ର ପାଇପାରିବେ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୁବିଧା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଥିବା ସୂଚନା ମିଳିଛି ଜିଲ୍ଲାପାଳ ସମସ୍ତ ରାଜନୈତିକ ପ୍ରତିନିଧିଙ୍କୁ ସି ଭିଜିଲ୍ ଆପ୍ ମାଧ୍ୟମରେ ଅଭିଯୋଗ ଦାଖଲ କରିବା ପାଇଁ ପରାମର୍ଶ ଦେଇଛନ୍ତି ସାଧାରଣ ନିର୍ବାଚନରେ ଗଣମାଧ୍ୟମ ପ୍ରତିନିଧିଙ୍କ ସୁବିଧା ପାଇଁ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ସୁବିଧା ପୋର୍ଟାଲର ଶୁଭାରମ୍ଭ କରାଯାଇଛି ଗଣମାଧ୍ୟମ ପ୍ରତିନିଧିମାନେ ପୋର୍ଟାଲ ଉପଲବ୍ଧ ସୂଚନାକୁ ସେମାନଙ୍କ ଲେଖାରେ ବ୍ୟବହାର କରିପାରିବେ ଜାତୀୟ ଏବଂ ରାଜ୍ୟସ୍ତରୀୟ ନିର୍ବାଚନ ଅଧିକାରୀଙ୍କ ବିଷୟରେ ସୂଚନା ଏବଂ ଯୋଗାଯୋଗ କରିବା ପାଇଁ ଏହି ପୋର୍ଟାଲରେ ତଥ୍ୟ ଉପଲବ୍ଧ ହେଉଛି ଏହାବ୍ୟତୀତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଏବଂ ଏ ସମ୍ପର୍କିତ ସଦ୍ୟତମ ସୂଚନା ସୁବିଧା ପୋର୍ଟାଲରେ ଉପଲବ୍ଧ ହେଉଛି ଖୋର୍ଦ୍ଧା ଜିଲ୍ଲାରେ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଆସନ୍ତା ମଇ ମାସ 25 ତାରିଖରେ ଭୋଟ୍ ଗ୍ରହଣ ହେବ। ଖୋର୍ଦ୍ଧା ଜିଲ୍ଲା ଅଧୀନରେ ଭୁବନେଶ୍ୱର ଲୋକସଭା ଏବଂ 8ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। ଏଥିପାଇଁ ଜିଲ୍ଲାରେ ମୋଟ୍ 1905ଟି ମତଦାନ କେନ୍ଦ୍ର କରାଯାଇଛି। ସେଥିମଧ୍ୟରୁ 20% ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ଜିଲ୍ଲାର ମୋଟ୍ ମତଦାତାଙ୍କ ସଂଖ୍ୟା 18,65,455 ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 9,51,554 ଏବଂ ମହିଳା ଭୋଟରଙ୍କ ସଂଖ୍ୟା 8,93,341। ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ 570 ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ଚଳିତଥର ମତଦାନ ଲାଗି ଜିଲ୍ଲାର 35,308 ଯୁବ ଭୋଟର ନୂତନ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିଛନ୍ତି। ନିର୍ବାଚନର ସୁପରିଚାଳନା ପାଇଁ ପୋଲିଂ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏ ସମ୍ପର୍କରେ ଆମ ଖୋର୍ଦ୍ଧା ସମ୍ଭାଦଦାତାଙ୍କ ରିପୋର୍ଟ।
ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଏକାମ୍ର, ଜଟଣୀ, ବେଗୁନିଆ, ବଲଗଡ଼ ଓ ଖୋର୍ଦ୍ଧା ରହିଥିଲାବେଳେ ପୁରୀ ସଂସଦୀୟ କ୍ଷେତ୍ରରେ ଚିଲିକା ନିର୍ବାଚନ ମଣ୍ଡଳୀ ରହିଛି। ଚଳିତ ନିର୍ବାଚନ ପାଇଁ ଜିଲ୍ଲାରେ ଏପର୍ଯ୍ୟନ୍ତ 18,65,455 ଜଣ ମତଦାତା ତାଙ୍କ ନାମ ପଞ୍ଜିକୃତ କରିସାରିଛନ୍ତି। ସେମାନଙ୍କ ମଧ୍ୟରେ 9,71,554 ଜଣ ପୁରୁଷ, 8,93,341 ଜଣ ମହିଳା, 570 ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି। ଏମାନଙ୍କ ମଧ୍ୟରେ 35,308 ଯୁବ ଭୋଟର ରହିଛନ୍ତି। ଜିଲ୍ଲାରେ 8ଟି ନିର୍ବାଚନ ମଣ୍ଡଳୀରେ 1907ଟି ଭୋଟଦାନ କେନ୍ଦ୍ର କରାଯାଇଛି। ଏହି ସମସ୍ତ ମତଦାନ କେନ୍ଦ୍ର ମଧ୍ୟରୁ 20% ଆଦର୍ଶ ବୁଥ। ଏହି ନିର୍ବାଚନ ପ୍ରକ୍ରିୟାରେ 14,000 ପୋଲିଂ ଅଧିକାରୀ ନିଯୁକ୍ତି ହୋଇଛନ୍ତି। ସେହିଭଳି 85ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ଘରେ ରହି ମତଦାନ କରାଯିବା ବ୍ୟବସ୍ଥା ରହିଛି। 2019 ଭୋଟ୍ରେ ଭୁବନେଶ୍ୱର ସାଂସଦୀୟ କ୍ଷେତ୍ରରେ ବିଜେପି ନେଇଥିଲାବେଳେ ଅନ୍ୟ 8ଟି ବିଧାନସଭା କ୍ଷେତ୍ର ବିଜେଡି ହାତକୁ ଯାଇଥିଲା।
ଆସନ୍ତା ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ପରିଚାଳନା ନିମନ୍ତେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଏକ ନିର୍ବାଚନ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବିଭିନ୍ନ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ମିଳିଥିବା ସୂଚନା ଅନୁସାରେ ମତଦାନ କେନ୍ଦ୍ରଗୁଡ଼ିକରେ ସର୍ବନିମ୍ନ ମୌଳିକ ସୁବିଧା ନିଶ୍ଚିତ କରିବା, ଇଭିଏମ୍ କମିଶନ, ଭୋଟ୍ ଗଣନା ଆଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥିରେ ବର୍ତ୍ତମାନ ଶ୍ରୀଜୀଉଙ୍କର ବନକଲାଗି ନୀତି ଚାଲିଛି। ଏଥିପାଇଁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଶ୍ରୀଜୀଉମାନଙ୍କ ଶ୍ରୀମୁଖ ଶୃଙ୍ଗାର ତଥା ବନକଲାଗି ଏକ ଗୁପ୍ତନୀତି ହୋଇଥିବାରୁ ଏହି ନୀତି ସମୟରେ ଗର୍ଭଗୃହର ସମସ୍ତ ଦ୍ୱାର ବନ୍ଦ ରହିଛି। ବନକଲାଗି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ। ମହାସ୍ନାନ ପରେ ଶ୍ରଦ୍ଧାଳୁମାନେ ପୁଣି ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିପାରିବେ। ନାଟକର ମୂଲ୍ୟ ଏବଂ ସମାଜରେ ତା'ର ପ୍ରଭାବକୁ ଉଜ୍ଜୀବିତ କରିବା ନେଇ ଆଜି ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତୀୟ ଥିଏଟର ପ୍ରତିଷ୍ଠାନ ପକ୍ଷରୁ 1961 ମସିହାରୁ ଏହି ଦିବସ ପାଳନ କରାଯାଇଆସୁଛି। ଶାନ୍ତି ଏବଂ ସଂସ୍କୃତି ବିଷୟରେ ଲୋକଙ୍କୁ ସଚେତନ କରାଇବାର ବାର୍ତ୍ତା ନେଇ ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ନାଟକ ଜଗତକୁ ସମୃଦ୍ଧ କରିଥିବା ମହାପୁରୁଷଙ୍କ ପ୍ରତି ସମ୍ମାନ ଓ ଶୁଭେଚ୍ଛା ଜଣାଇବା ସହ ଉତ୍କୃଷ୍ଟ କଳାର ରାଜ୍ୟ ଓଡ଼ିଶାରେ କଳା ଓ ସଂସ୍କୃତିର ପ୍ରସାରରେ ନାଟକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି। ବିଶ୍ୱ ନାଟ୍ୟ ଦିବସ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ନାଟ୍ୟାନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର, ନାଟକ ପରିବେଷଣ ଏବଂ ନାଟ୍ୟକର ସମ୍ମାନ ସମାରୋହର ଆୟୋଜନ କରାଯାଉଛି। କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମ ଲାଗି ଏନ୍ଟିଏ ପକ୍ଷରୁ ଆବେଦନ ସମୟ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆବେଦନର ଗତକାଲି ଶେଷ ଦିନ ଥିଲା। ଆସନ୍ତା ଏପ୍ରିଲ୍ ମାସ 2-3 ତାରିଖ ମଧ୍ୟରେ ଆବେଦନ ଫର୍ମ ସଂଶୋଧନ କରାଯାଇପାରିବ। ସୂଚନାଯୋଗ୍ୟ, ଏନ୍ଟିଏ ପକ୍ଷରୁ ଚଳିତ ବର୍ଷ ସ୍ନାତକ ପରୀକ୍ଷା ପାଇଁ ଦେଶର 380 ପରୀକ୍ଷା କେନ୍ଦ୍ର ଏବଂ ଦେଶ ବାହାରେ 26 ପରୀକ୍ଷା କେନ୍ଦ୍ର କରାଯାଇଛି। ରାଜ୍ୟର 15 ଲୋକସଭା ଏବଂ 72 ବିଧାନସଭା ଆସନ ଲାଗି ବିଜୁ ଜନତା ଦଳ ପକ୍ଷରୁ ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା। ଲୋକସଭା ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆସନ୍ତାକାଲିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ। ପୁରୀ ଶ୍ରୀମନ୍ଦିରରେ ବର୍ତ୍ତମାନ ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଏବଂ ଶାନ୍ତି ଓ ସଂସ୍କୃତି ବିଷୟରେ ଲୋକମାନଙ୍କୁ ନାଟ୍ୟ ମାଧ୍ୟମରେ ସଚେତନ କରାଇବା ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ନାଟ୍ୟ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।